આકાશવાણી ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗୁଜରାଟ ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣର 1000 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସୋମନାଥ ସ୍ୱାମୀମାନ ପର୍ବରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। 4 କୋଟିରୁ ଅଧିକ ପଞ୍ଜୀକରଣ ସହ ନୂଆ ରେକର୍ଡ ସୃଷ୍ଟି କଲା ପରୀକ୍ଷା ପେ ଚର୍ଚ୍ଚା 2026 କାର୍ଯ୍ୟକ୍ରମ। ପ୍ରାକ୍ ବଜେଟ୍ ପରାମର୍ଶ ସ୍ୱରୂପ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ଆଲୋଚନା କଲେ ଅର୍ଥମନ୍ତ୍ରୀ। ଓଡ଼ିଶାର ରାଉରକେଲାରେ ଘଟିଥିବା ବିମାନ ଦୁର୍ଘଟଣାର ତଦନ୍ତ କରିବ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ଆଜିଠାରୁ ଆରମ୍ଭ ହେବ ଭାରତ ନ୍ୟୁଜିଲାଣ୍ଡ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍। 3 ଦିନିଆ ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଐତିହାସିକ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ 1026 ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣର 1000 ବର୍ଷ ଏବଂ 1951 ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହି ମନ୍ଦିରର ପୁନରୁଦ୍ଧାରର 75 ବର୍ଷ ପୂରଣ ଉପଲକ୍ଷେ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ଆଜି ସୋମନାଥ ମନ୍ଦିର ରକ୍ଷା ଲାଗି ପ୍ରାଣବଳୀ ଦେଇଥିବା ଅଗଣିତ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଆୟୋଜିତ ଏକ ଶୋଭାଯାତ୍ରା ଶୌର୍ଯ୍ୟଯାତ୍ରାରେ ଅଂଶଗ୍ରହଣ କରିବେ। ଏହି ଯାତ୍ରାରେ 108 ଘୋଡ଼ାର ଏକ ପ୍ରତୀକାତ୍ମକ ଶୋଭାଯାତ୍ରା ହେବ ଯାହା ବୀରତ୍ୱ ଏବଂ ବଳିଦାନକୁ ପ୍ରତିଫଳିତ କରିବ। ପରେ ଶ୍ରୀ ମୋଦି ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ସୋମନାଥରେ ଏକ ସାର୍ବଜନୀନ ସମାରୋହରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ରାଜକୋଟ ଗସ୍ତ କରିବା ସହ କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳ ଲାଗି ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦ୍ଘାଟନ କରିବା ସହିତ ସମାବେଶକୁ ସମ୍ବୋଧନ କରିବେ। ପରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଗସ୍ତ କରି ସହରାଞ୍ଚଳ ପରିବହନ ଭିତ୍ତିଭୂମିର ବିକାଶ ସ୍ୱରୂପ ସେକ୍ଟର 10A ମହାତ୍ମା ମନ୍ଦିର ପର୍ଯ୍ୟନ୍ତ ଅହମ୍ମଦାବାଦ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର ଉଦ୍ଘାଟନ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଜର୍ମାନ ଚାନ୍ସେଲର ଫ୍ରେଡେରିକ୍ ମର୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଶ୍ରୀ ମୋଦି ସୋମନାଥରେ ପହଞ୍ଚିବା ପରେ ସୋମନାଥ ମନ୍ଦିରରେ ଓଂକାର ମନ୍ତ୍ର ଜପ ସମାରୋହରେ ଅଂଶଗ୍ରହଣ କରିବା ସହ ସେଠାରେ ଆୟୋଜିତ ଡ୍ରୋନ୍ ପ୍ରଦର୍ଶନୀ ଦେଖିଥିଲେ। ପରୀକ୍ଷା ପେ ଚର୍ଚ୍ଚା 2026 କାର୍ଯ୍ୟକ୍ରମରେ 4 କୋଟିରୁ ଅଧିକ ପଞ୍ଜୀକରଣ ସହ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗତବର୍ଷ 3,56,00,000 ପଞ୍ଜୀକରଣ ହୋଇଥିବା ବେଳେ ଏହା ଗିନିଜ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ତଥ୍ୟ ଦେବା ସହ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଶବ୍ୟାପୀ ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ ପରୀକ୍ଷା ଲାଗି ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଏକ୍ଜାମ୍ ୱାରିୟର୍ସର ଚଳିତ ବର୍ଷର ସଂସ୍କରଣ ପଢ଼ିବା ଓ ସେଥିରେ ଥିବା ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପରିଚାଳନା ସମୟରେ ଚାପମୁକ୍ତ ରହିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ମାଇ ଗଭ୍ ପୋର୍ଟାଲ୍ ଜରିଆରେ ଗତବର୍ଷ ଡିସେମ୍ବର 1 ତାରିଖଠାରୁ ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପଞ୍ଜୀକରଣ କରୁଛନ୍ତି। କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ପ୍ରତିବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥାନ୍ତି। ପରୀକ୍ଷା ପାଖେଇ ଆସୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସଂଖ୍ୟାରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପଞ୍ଜୀକରଣ କରିବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍ ବଜେଟ୍ ପରାମର୍ଶ ସ୍ୱରୂପ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ବୈଠକ କରିଛନ୍ତି। ବୈଠକରେ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ମଣିପୁର ରାଜ୍ୟପାଳ ଏବଂ ଗୋଆ, ହରିୟାଣା, ମେଘାଳୟ, ସିକିମ୍, ଦିଲ୍ଲୀ ଓ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀଙ୍କ ସମେତ ଅରୁଣାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଓ ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୈଠକରେ ଭାଗ ନେଇଥିବା ଅଂଶଗ୍ରହଣକାରୀମାନେ 2026-27 କେନ୍ଦ୍ରୀୟ ବଜେଟ୍ ପ୍ରସ୍ତୁତି ନିମନ୍ତେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ବିଶେଷ ଭାବେ ପୁଞ୍ଜିନିବେଶ କ୍ଷେତ୍ରରେ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଉଥିବା ସ୍ୱତନ୍ତ୍ର ସହାୟତା ରାଶି ଜାରି ରଖିବା ସହ ଏଥିରେ ଅଧିକ ଅର୍ଥ ଯୋଗାଇ ଦେବାକୁ ବୈଠକରେ ପରାମର୍ଶ ମିଳିଛି। ସୂଚନାଯୋଗ୍ୟ, ସଂସଦର ବଜେଟ୍ ଅଧିବେଶନ ଚଳିତ ମାସ 28 ତାରିଖରୁ ଆରମ୍ଭ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କେରଳର ତିରୁଅନନ୍ତପୁରମ୍ରେ ବିଜେପିର ନିର୍ବାଚିତ ସଦସ୍ୟଙ୍କ ରାଜ୍ୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଶ୍ରୀ ଶାହା ଶ୍ରୀ ପଦ୍ମନାଭ ସ୍ୱାମୀ ମନ୍ଦିର ମଧ୍ୟ ଦର୍ଶନ ପାଇଁ ଯିବେ। ଆଜି ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ କେରଳ କୌମୁଦୀ ଖବରକାଗଜ ସମ୍ମିଳନୀର ଉଦ୍ଘାଟନ କରିବା ସହ ବିଜେପି ଏବଂ ଏନ୍ଡିଏ ନେତାଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଗତକାଲି ଓଡ଼ିଶାରେ ଘଟିଥିବା ବିମାନ ଦୁର୍ଘଟଣାର ତଦନ୍ତ କରିବ ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଡିଜିସିଏ ସୂଚନା ଦେଇଛି। ଗତକାଲି ରାଉରକେଲା ନିକଟରେ ଇଣ୍ଡିଆ ୱାନ୍ ସେସ୍ନା ବିମାନ C208B ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗତକାଲି ବିମାନଟି ଭୁବନେଶ୍ୱରରୁ ରାଉରକେଲାକୁ ଯାଉଥିବା ବେଳେ ବିମାନ କର୍ମଚାରୀ ରାଉରକେଲା ଏଟିସିକୁ ମେ ଡେ ସୂଚନା ଦେଇଥିଲେ ଏବଂ କାନସର ନିକଟରେ ଏକ ଖୋଲା ଜାଗାରେ ଅପରାହ୍ନ ଗୋଟାଏ 20 ମିନିଟ୍ରେ ଫୋର୍ଜ ଲ୍ୟାଣ୍ଡିଂ କରିଥିଲେ। ରାଉରକେଲା ବିମାନ ବନ୍ଦର ନିକଟରୁ ସମ୍ପୃକ୍ତ ସ୍ଥାନଟି 15-20 କିଲୋମିଟର ହେବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ବିମାନରେ 4 ଜଣ ଯାତ୍ରୀ ଏବଂ 2 ଜଣ ବିମାନ କର୍ମଚାରୀ ଥିଲେ। ସେମାନଙ୍କୁ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା ଓ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ 2 ନୂଆ ଇଣ୍ଡିଆ ପୋଷ୍ଟ ସେବା ଆରମ୍ଭ କରିଛନ୍ତି। ସ୍ପିଡ୍ ପୋଷ୍ଟ 24 ଏବଂ ସ୍ପିଡ୍ ପୋଷ୍ଟ 48 ସେବା ଆରମ୍ଭ କରାଯାଇଛି, ଯେଉଁଥିରେ 24 ଏବଂ 48 ଘଣ୍ଟା ମଧ୍ୟରେ ଡାକସେବା ବିତରଣ ସୁନିଶ୍ଚିତ କରାଯାଇଥିବା ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଏହି ବିଷୟ ଘୋଷଣା କରି ଶ୍ରୀ ସିନ୍ଧିଆ କହିଛନ୍ତି, ଭାରତୀୟ ଡାକସେବାର ଆଧୁନିକୀକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ ଏବଂ ସମୟୋପଯୋଗୀ ପଦକ୍ଷେପ ପାଇଁ ଉଦ୍ଦିଷ୍ଟ ପ୍ରଗତି ପ୍ଲାଟଫର୍ମ ଏହାର 50ତମ ବୈଠକ ଶେଷ କରିଛି। 2015ରେ ଶ୍ରୀ ମୋଦିଙ୍କ ଦ୍ୱାରା ଏହି ପ୍ଲାଟଫର୍ମର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦେଶର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସମାଧାନ କରି ଏହାକୁ ସଫଳତାରେ ପରିଣତ କରାଯାଇଛି। ଆଜି ଏହି ଶୃଙ୍ଖଳାରେ ଆସନ୍ତୁ ଜାଣିବା ପ୍ରଗତି ମଞ୍ଚରେ କିଭଳି ରେଳ ମନ୍ତ୍ରଣାଳୟର ଜବଲପୁର ଗନ୍ଦିଆ ଗଜ୍ ରୂପାନ୍ତର ପ୍ରକଳ୍ପ ସଫଳତାରେ ପରିଣତ ହୋଇଥିଲା। 285 କିଲୋମିଟର ଦୀର୍ଘ ଜବଲପୁର ଗନ୍ଦିଆ ଗଜ୍ ରୂପାନ୍ତର ପ୍ରକଳ୍ପ ପାଇଁ 1,991 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ପ୍ରକଳ୍ପରେ ବାଲାଘାଟ କଟାଙ୍ଗୀ ସେକ୍ସନ୍ ସମେତ ନ୍ୟାରୋଗେଜ୍କୁ ବ୍ରଡ୍ଗେଜ୍ରେ ପରିବର୍ତ୍ତନ କରାଯାଇଥିଲା। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ମଧ୍ୟ ଦେଇ ଯାଇଥିବା ଏହି ପ୍ରକଳ୍ପ କୃଷି ଉତ୍ପାଦନ, ଜଙ୍ଗଲଭିତ୍ତିକ କାର୍ଯ୍ୟକଳାପ ଏବଂ ଖଣିଜ ପରିବହନ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା। 2016ରେ ପ୍ରକଳ୍ପ ସମୀକ୍ଷା ସମୟରେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଜମି ହସ୍ତାନ୍ତର ଏବଂ ଅନ୍ୟାନ୍ୟ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ପରିବେଶ ଏବଂ ଜମି ସମ୍ବନ୍ଧୀୟ ପ୍ରତିବନ୍ଧକଗୁଡ଼ିକର ସମାଧାନ ସହ 2021 ମାର୍ଚ୍ଚରେ ଜବଲପୁର ଗନ୍ଦିଆ ବ୍ରଡ୍ଗେଜ୍ କରିଡର କାର୍ଯ୍ୟକ୍ଷମ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ବିଜେପି ଝାଡ଼ଖଣ୍ଡ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରିଛି। ଦଳର ଝାଡ଼ଖଣ୍ଡ ରାଜ୍ୟ ସଭାପତି ଏବଂ ଜାତୀୟ ପରିଷଦ ସଦସ୍ୟ ନିର୍ବାଚନର ଶ୍ରୀ ଓରାମ ତଦାରଖ କରିବେ। ଦଳ ପକ୍ଷରୁ ଏହି ନିଯୁକ୍ତି ସମ୍ପର୍କିତ ସୂଚନା ସାମାଜିକ ଗଣମାଧ୍ୟମରେ ଦିଆଯାଇଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ନବୀ ମୁମ୍ବାଇରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ 2 ଥରର ଚମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ 50 ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। 196 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ସମସ୍ତ ୱିକେଟ୍ ହରାଇ 145 ରନ୍ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 195 ରନ୍ କରିଥିଲା। ଦଳର ଅଧିନାୟିକା ହରମନପ୍ରୀତ କୌର ଅପରାଜିତ 75 ରନ୍ କରି ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଆଜି ସନ୍ଧ୍ୟା 7:30ରେ ନବୀ ମୁମ୍ବାଇରେ ଡିୱାଇ ପାଟିଲ କ୍ରିକେଟ କ୍ରୀଡ଼ା ଏକାଡେମୀରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। କ୍ରିକେଟରେ ଭାରତ ଆଜିଠାରୁ ପ୍ରଥମ ଦିନିକିଆ ମ୍ୟାଚ୍ରୁ ଚଳିତ ବର୍ଷର ଅଭିଯାନ ଆରମ୍ଭ କରିବ। ଗୁଜରାଟର ଭଦୋଦରାରେ 3 ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଅପରାହ୍ନ 1:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ଏହି ସିରିଜ୍ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଅଭିଜ୍ଞ ଖେଳାଳିମାନେ ସାମିଲ ହେବେ। ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଆଘାତ ଯୋଗୁଁ ଏହି ସିରିଜ୍ରୁ ବାଦ୍ ପଡ଼ିଛନ୍ତି। T20 ବିଶ୍ୱକପ୍ରେ ଦଳରୁ ବାଦ୍ ପଡ଼ିବା ପରେ 25 ବର୍ଷୀୟ ସୁମନ ଗିଲ୍ ଏହି ଏକଦିବସୀୟ ସିରିଜ୍ରେ ଭାରତୀୟ ଅଧିନାୟକ ଭାବରେ ଦାୟିତ୍ୱ ତୁଲାଇବେ। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା 14 ତାରିଖରେ ରାଜକୋଟର ନିରଞ୍ଜନ ଶାହା ଷ୍ଟାଡିୟମ୍ ଏବଂ ତୃତୀୟ ମ୍ୟାଚ୍ 18 ତାରିଖରେ ଇନ୍ଦୋରର ହୋଲକର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ମହିଳା ହକି ଇଣ୍ଡିଆ ଲିଗ୍ର ଗତକାଲି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଏସ୍ଜି ପାଇପର୍ସ 3-2 ସୁଟ୍ ଆଉଟ୍ରେ ସ୍ରାଚି ବେଙ୍ଗଲ ଟାଇଗର୍ସକୁ ପରାସ୍ତ କରିଛି। ଉଭୟ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଆଜିଠାରୁ ଆରମ୍ଭ ହେଉଥିବା ପୁରୁଷ ହକି ଲିଗ୍ରେ ରାଞ୍ଚିରେ ସନ୍ଧ୍ୟା 5ଟାରେ HILGC ଓ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଏବଂ ସନ୍ଧ୍ୟା 7:30ରେ ରାଞ୍ଚି ରୟାଲ୍ସ ଏବଂ ସ୍ରାଚି ବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଗୁଜରାଟ ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣର 1000 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। 4 କୋଟିରୁ ଅଧିକ ପଞ୍ଜୀକରଣ ସହ ନୂଆ ରେକର୍ଡ ସୃଷ୍ଟି କଲା ପରୀକ୍ଷା ପେ ଚର୍ଚ୍ଚା 2026 କାର୍ଯ୍ୟକ୍ରମ। ପ୍ରାକ୍ ବଜେଟ୍ ପରାମର୍ଶ ସ୍ୱରୂପ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ଆଲୋଚନା କଲେ ଅର୍ଥମନ୍ତ୍ରୀ। ଓଡ଼ିଶାର ରାଉରକେଲାରେ ଘଟିଥିବା ବିମାନ ଦୁର୍ଘଟଣାର ତଦନ୍ତ କରିବ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ଆଜିଠାରୁ ଆରମ୍ଭ ହେବ ଭାରତ ନ୍ୟୁଜିଲାଣ୍ଡ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍। ସମ୍ବାଦ ଶେଷ ହେଲା।